ମାର୍କ ସେଠି ଭୁବନେଶ୍ୱରରୁ ରାଜକିଶୋର ଦାସ ୱାର୍ଡ ନମ୍ବର 22ରୁ କହୁଥିଲି। ଆମ ଏରିଆରେ ମାନେ ଆମ ବସ୍ତିରେ ଏପର୍ଯ୍ୟନ୍ତ ଇଲେକ୍ଟ୍ରି କି ୱାଟର ସଂଯୋଗ କରାଯାଇନି। ଆମେ ଇଲିଗାଲି ଭାବରେ ବହୁତ କଷ୍ଟରେ ଚଳୁଛୁ, ତ ତୁରନ୍ତ ଏହାର ସମାଧାନ କରନ୍ତୁ। ଆଉ ଆମ ବସ୍ତି ବାସିନ୍ଦା ସମସ୍ତଙ୍କ ଅନୁରୋଧ କ୍ରମେ ଆପଣ ଆସିକି ସର୍ଭେ କରିକି ତଦନ୍ତ ଅନୁଯାୟୀ କାମ କରନ୍ତୁ। ଧନ୍ୟବାଦ।